ଈଶ୍ୱରୀ ଅନ୍ତା ଆହେ ପରମ ବ୍ରହ୍ମରି ବିଶ୍ୱନୀ ଅନ୍ତା କାହିଁକି ଡାକିବି ତତେ ଜଗତ ପିତା କାହିଁକି ଡାକିବି ତତେ ଜଗତ ପିତା ଥରେ ଦୁଃଖ ଶୁଣନ୍ତ ସବୁ ବୁଝିପାରନ୍ତ ତେବେ ମୋ ମନ ଅନ୍ତରେ କେବେ ନଥାନ୍ତା ଚିନ୍ତା ନଥାନ୍ତା ଚିନ୍ତା ଆହେ ପରମ ବ୍ରହ୍ମରି ବିଶ୍ୱରି ଅନ୍ତା କାହିଁକି ଡାକିବି ତତେ ଜଗତ ପିତା କାହିଁକି ଡାକିବି ତତେ ଜଗତ ପିତା ପାଇଁକି ଖଞ୍ଜା ସେଠି ଷାଠିଏ ପଉଟି ଭୋକ ଉପାସରେ ମୋର ନଫିଟଇ ପାଟି ରତ୍ନ ପଲଙ୍କରେ ତତେ ନିଦ୍ରା ଘାରୁ ଥାଏ ବାସହରା ପଥି କମୁ ରାସ୍ତା କଡ଼େ ଶୁଏ ଆହେ ଜଗତର ପତି ତୋର ବିନା ନାହିଁ ଗତି ଆହେ ଜଗତର ପତି ତୋର ବିନା ନାହିଁ ଗତି କେମିତି ଶୁଭିବ ତୁଜେ ଦାରୁ ଦେବତା ଦାରୁ ଦେବତା ଦାରୁ ଦେବତା ଆହେ ପରମ ବ୍ରହ୍ମ ହରି ବିଶ୍ୱନିୟନ୍ତା ଆହେ ପରମ ବ୍ରହ୍ମ ହରି ବିଶ୍ୱନିୟନ୍ତା କାହିଁକି ଡାକିବି ତତେ ଜଗତ ପିତା କାହିଁକି ଡାକିବି ତତେ ଜଗତ ପିତା ଶରଥେ ତୁହି ଯାଉ ଯାତ୍ରା କରି ଛଅ ଖଣ୍ଡ କାଠରେ ମୋ ବାହାରେ ସବାରି ବାଟେ ମାଉସୀ ମାର ପୋଡ଼ ପିଠା ଖାଉ ଘିଅ ବଳିତାରେ ମୋର ମୁଖେ ନିଆଁ ଦେଉ ତୁମ ବିଚାର ଆହେ କାଳିଆ ଠାକୁର ଏକି ତୁମ ବିଚାର ଆହେ କାଳିଆ ଠାକୁର ଲିଭି ଯାଉ ଅଛି ମୋର ସଞ୍ଜ ସଳିତା ସଞ୍ଜ ସଳିତା ସଞ୍ଜ ସଳିତା ଆହେ ପରମ ବ୍ରହ୍ମ ହରି ବିଶ୍ୱନିୟନ୍ତା ଆହେ ପରମ ବ୍ରହ୍ମ ହରି ବିଶ୍ୱନିୟନ୍ତା କାହିଁକି ଡାକିବି ତତେ ଜଗତ ପିତା କାହିଁକି ଡାକିବି ତତେ ଜଗତ ପିତା ଥରେ ଦୁଃଖ ଶୁଣନ୍ତ ସବୁ ବୁଝିପାରନ୍ତ ତେବେ ମୋ ମନ ଅନ୍ତରେ କେବେ ନଥାନ୍ତା ଚିନ୍ତା ନଥାନ୍ତା ଚିନ୍ତା ଆହେ ପରମ ବ୍ରହ୍ମରି ବିଶ୍ୱନିୟନ୍ତା କାହିଁକି ଡାକିବି ତତେ ଜଗତ ପିତା କାହିଁକି ଡାକିବି ତତେ ଜଗତ ପିତା କାହିଁ की डकी भी तते जगत पिता।